ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂତନ ଶ୍ରମ ସଂସ୍କାର ଦେଶର ଶ୍ରମ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଲୋକଙ୍କର ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, କହିଲେ ସରକାରୀ ପଦକ୍ଷେପର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଜିଲ୍ଲା ସ୍ତରରେ ହେଉଛି ଶୁଣାଣି। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ସମ୍ବଲପୁରରେ ଉଦ୍ଯାପିତ ହେଲା ସାଂସଦ ଖେଳ ମହୋତ୍ସବ। ଦେଶରେ ନୂତନ ଶ୍ରମ ସଂସ୍କାର ଶ୍ରମ କ୍ଷେତ୍ରକୁ ସଶକ୍ତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭବିଷ୍ୟତର ଆର୍ଥିକ ପରିସ୍ଥିତି ଆହ୍ୱାନଗୁଡ଼ିକର ସରଳ ସମାଧାନ, ମହିଳା ଶ୍ରମିକଙ୍କୁ ସଶକ୍ତ କରିବାରେ ନୂତନ ଶ୍ରମ ସଂହିତା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ବିଶ୍ୱ ଶ୍ରମଶକ୍ତି କ୍ଷେତ୍ରରେ ଭାରତ ନିଜର ସ୍ଥିତିକୁ ଅଧିକ ସୁଦୃଢ଼ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ନୂତନ ଶ୍ରମ ସଂହିତା ସମ୍ପର୍କିତ ଏକ ସନ୍ଦର୍ଭ ଉପରେ ନିଜର ମତ ପ୍ରକାଶ କରି ଶ୍ରୀ ମୋଦି ଏହା କହିଛନ୍ତି। ରାଜ୍ୟବାସୀଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ୟୁନିଟ୍ 2 ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଶ୍ରୀ ମାଝୀ କହିଛନ୍ତି, ସରକାରୀ ପଦକ୍ଷେପର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଜିଲ୍ଲାସ୍ତରରେ ମଧ୍ୟ ଜନ ଅଭିଯୋଗ ଶୁଣାଣି ଶିବିରର ଆୟୋଜନ କରାଯାଉଛି। ସବ୍କା ସାଥ୍ ସବ୍କା ବିଶ୍ୱାସ ମନ୍ତ୍ରରେ ପରିଚାଳିତ ହୋଇ ସରକାର ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିବାବେଳେ ତ୍ୱରିତ ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ 14 ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା 12,950 ଅଭିଯୋଗ ମଧ୍ୟରୁ 12,371 96% ଅଭିଯୋଗର ସମାଧାନ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବାକି ରହିଥିବା 587 ଅଭିଯୋଗର ସମାଧାନ ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଛି। ଆଜିର ଶୁଣାଣି ଶିବିରରେ ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ତଥା ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିବା ଖବର ଆମର ହସ୍ତଗତ ହୋଇଛି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଦଣ୍ଡାସିଂହା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା 126 ଅଭିଯୋଗ ମଧ୍ୟରୁ 26 ଶୁଣାଣି ହୋଇଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକଠାରେ ଅନୁଷ୍ଠିତ ଶିବିରରେ 14 ଅଭିଯୋଗର ଶୁଣାଣି କରାଯିବା ସହ 3 ହ୍ୱିଲ୍ ଚେୟାର ଏବଂ 5 ପେନ୍ସନ୍ ପ୍ରଦାନର ବ୍ୟବସ୍ଥା ହୋଇଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କୁମୁଲସିଂହ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ମୋଟ 88 ଅଭିଯୋଗର ଶୁଣାଣି କରାଯାଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକରେ ଅନୁଷ୍ଠିତ ଶିବିରରେ 77 ଅଭିଯୋଗର ଶୁଣାଣି କରାଯାଇଛି। ଗଞ୍ଜାମ ଜିଲ୍ଲା ବ୍ଲକ ସଭାଗୃହଠାରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶିବିରରେ 132 ଅଭିଯୋଗର ଶୁଣାଣି କରାଯାଇଛି। ନୂଆପଡ଼ା ସିନାପାଲି ବ୍ଲକ ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ପୌରୋହିତ୍ୟରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା 1,14,357 ପକ୍କା ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ମାସ ସୁଦ୍ଧା ଅସମ୍ପୂର୍ଣ୍ଣ ଥିବା 3,26,582 ଘର ମଧ୍ୟରୁ 1,88,263 ପକ୍କା ଘର କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଶ୍ରୀ ନାୟକ କହିଛନ୍ତି,
ଆମେ ବିଭିନ୍ନ ପର୍ଯ୍ୟାୟରେ ଗରିବ ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଯୋଗାଇ ଦଉଛି। ଏତଦ୍ ବ୍ୟତୀତ ଆମେ ଯୋଉମାନେ କି କାହାରି ପାଖରୁ ବି ଆଶା ଭରସା ପାଆନ୍ତି ନାହିଁ, ଏ ପ୍ରକାର ବି ବିକଳାଙ୍ଗ ଠାରୁ ଆରମ୍ଭ କରି ବିଧବା ପର୍ଯ୍ୟନ୍ତ, ଅସହାୟ ବ୍ୟକ୍ତି ପର୍ଯ୍ୟନ୍ତ ଆମେ ଅନ୍ତୋଦୟ ଘର ଯୋଜନାରେ ଆମେ ଘର ଯୋଗାଇ ଦଉ। ଏ ଭିତରେ 188,000 ଯୋଉ ଘର ଆମେ ଦେଇଛୁ ତାହା ଆମେ ଜାନୁଆରୀ ସୁଦ୍ଧା ଆମେ ସମ୍ପୂର୍ଣ୍ଣ କରିବୁ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ନିମାପଡ଼ାଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ, ଭିଲିପୁର ଗ୍ରାମ ପଞ୍ଚାୟତରେ ରାସ୍ତା ଆଶାପୂରଣ ମାଇରନ୍ଠାରେ 3 ବ୍ରିଜ୍ ନିର୍ମାଣର ଶିଳାନ୍ୟାସ କରିଛନ୍ତି। ବାଲେଶ୍ୱର ଜିଲ୍ଲାରେ ଜାତୀୟ ମହିଳା ଆୟୋଗଙ୍କ ପକ୍ଷରୁ ଆପ୍ କେ ଦ୍ୱାର ମହିଳା ଜନଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଆସନ୍ତା 27 ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ହେବାକୁ ଥିବା ଶୁଣାଣି ପାଇଁ 6 ଜିଲ୍ଲାର ଅଭିଯୋଗକୁ ଗ୍ରହଣ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆସନ୍ତାକାଲିଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଚାଷୀଙ୍କ ପାଇଁ ମଣ୍ଡିଗୁଡ଼ିକରେ ଚଳିତ ଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଠିକ୍ ସମୟରେ ଗାଡ଼ି ପହଞ୍ଚାଇବା ପାଇଁ ମିଲ୍ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଧାନ କ୍ରୟ ଉପରେ ନଜର ରଖିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। କଟନି ଛଟନି ଉପରେ ସରକାର ନଜର ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ଧାନ ସଂଗ୍ରହ କମିଟି ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଧାନ ବିକ୍ରୟ ନିମନ୍ତେ 19,68,000 ଚାଷୀ ପଞ୍ଜିକରଣ କରିଛନ୍ତି। ଗତବର୍ଷ 17,50,000 ଚାଷୀ ପଞ୍ଜିକରଣ କରିଥିଲେ। ଚଳିତ ବର୍ଷ ଉଭୟ ଖରିଫ୍ ଏବଂ ରବି ଋତୁ ପାଇଁ 93,00,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାର 167 ମଣ୍ଡିରେ ଧାନ ସଂଗ୍ରହ ପାଇଁ ନିଷ୍ପଭି ଗ୍ରହଣ କରାଯାଇଛି। ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ 2,46,000 ଟନ୍ ଧାନ ସଂଗ୍ରହ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକରୁ ଏହି ସୂଚନା ମିଳିଛି। ସମବାୟ ଆମ ସମାଜରେ ଏକ ଅବିଚ୍ଛେଦ୍ୟ ଅଙ୍ଗ, ବ୍ୟବସାୟିକ ମଡେଲ ନୁହେଁ, ବରଂ ଏହା ଏକ ବିଚାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ଭଲପୁରରେ ଆୟୋଜିତ ଜିଲ୍ଲାସ୍ତରୀୟ ସର୍ବଭାରତୀୟ 72ତମ ସମବାୟ ସପ୍ତାହ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଗ୍ରାମୀଣ ଅର୍ଥନୀତି ଏବଂ କୃଷକଙ୍କୁ ସଶକ୍ତ କରିବାରେ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଏହି କ୍ଷେତ୍ରକୁ ଦେଶର ବିକାଶର ମୂଳସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବାୟରୁ ସମୃଦ୍ଧି ଦୃଷ୍ଟିକୋଣ ଆଧାରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ଭାବରେ ସମବାୟ ମନ୍ତ୍ରଣାଳୟ ଗଠନ କରାଯାଇଛି। ରାଜ୍ୟରେ ନୂଆ ସମବାୟ ନୀତି ପ୍ରସ୍ତୁତ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ପ୍ରତି ପଞ୍ଚାୟତ ସ୍ତରରେ ସମବାୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ନେଇ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଜିଲ୍ଲାର ପ୍ରତ୍ୟେକ ପରିବାରଙ୍କୁ ଆସନ୍ତା 2 ବର୍ଷ ମଧ୍ୟରେ ସମବାୟ ସମିତି ସହ ଯୋଡ଼ି ହେବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଢେଙ୍କାନାଳ ଜିଲ୍ଲାର 99 ଜଣ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର 108 ଜଣ ବରିଷ୍ଠ ନାଗରିକ ଉଜ୍ଜୟିନୀ ଏବଂ ଓମକାରେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ତୀର୍ଥଯାତ୍ରୀମାନେ ଆସନ୍ତାକାଲି ଟ୍ରେନ୍ ଯୋଗେ ଭୁବନେଶ୍ୱରରୁ ବାହାରିବେ ବୋଲି ଜଣାପଡ଼ିଛି। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସାଂସଦ ଖେଳ ମହୋତ୍ସବ ଦକ୍ଷ କ୍ରୀଡ଼ାବିତ୍କୁ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସମ୍ବଲପୁର ବୀର ସୁରେନ୍ଦ୍ର ସାଇ ଷ୍ଟାଡିୟମ୍ଠାରେ ଏହି ମହୋତ୍ସବର ଉଦ୍ଯାପନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ପ୍ରସୂତ ଏହି ପ୍ରୟାସ ଖେଳାଳିଙ୍କୁ ତୃଣମୂଳ ସ୍ତରରୁ ଜାତୀୟ ସ୍ତରକୁ ଉନ୍ନୀତ କରିବା ପାଇଁ ଉଦ୍ଦିଷ୍ଟ। ଦୈନନ୍ଦିନ ଜୀବନରେ କ୍ରୀଡ଼ାକୁ ପ୍ରାଥମିକତା ପ୍ରଦାନ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେବା ସହ 2036 ଅଲମ୍ପିକ୍ସ ପ୍ରତିଯୋଗିତା ପାଇଁ ଭାରତର ପ୍ରସ୍ତୁତି ଦିଗରେ ଏଭଳି ମହୋତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି। ସମ୍ଭଲପୁର ଲୋକସଭା କ୍ଷେତ୍ରର ବିଭିନ୍ନ ବ୍ଲକରେ ଆୟୋଜିତ ଏହି ମହୋତ୍ସବରେ ଭାଗ ନେବା ପାଇଁ 53,619 ଜଣ ଖେଳାଳି ପଞ୍ଜିକୃତ ହୋଇଥିଲେ। ସେଥିମଧ୍ୟରୁ 27,455 ଜଣ ଛାତ୍ର ଏବଂ 26,169 ଜଣ ଛାତ୍ରୀ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବାରବାଟୀ ଷ୍ଟାଡିୟମ୍ରେ ହେବାକୁ ଥିବା ଆଗାମୀ ଆନ୍ତର୍ଜାତିକ ଟି20 ମ୍ୟାଚ୍ ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ରାଜ୍ୟ ସରକାର ଏବଂ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ପ୍ରସ୍ତୁତି ନେଇ ସମୀକ୍ଷା କରାଯିବା ସହ ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଡିଏମ୍ ଶିବ ଟୋପ୍ ଏବଂ କଟକ ଡିସିପି ଓ ଓସିଏର ମୁଖ୍ୟ ବୈଷୟିକ ପରାମର୍ଶଦାତା ବାରବାଟୀ ଷ୍ଟାଡିୟମ୍ରେ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସମ୍ବଲପୁର ଚିଡ଼ିଆଖାନାର ଉନ୍ନତିକରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଚିଡ଼ିଆଖାନାର ବାଘ ମଗର ଏବଂ ଘଡ଼ିଆଳ ଖୁଆଡ଼ର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଚିଡ଼ିଆଖାନାର ଉନ୍ନତିକରଣ ପାଇଁ 5 କୋଟି ଟଙ୍କା ଖର୍ଚ୍ଚ କରାଯିବ। ଚିଡ଼ିଆଖାନାର ପରିସର ବୃଦ୍ଧି ଏବଂ ଉନ୍ନତିକରଣ ଲକ୍ଷ୍ୟ ନେଇ ଏକ ସମ୍ବଲପୁର ଚିଡ଼ିଆଖାନା କମିଟି ଗଠନ କରାଯିବ। ଆବଶ୍ୟକ ପଡ଼ୁଥିବା 35 ହେକ୍ଟର ଜମି ଅଧିଗ୍ରହଣ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 70ରୁ ଅଧିକ ପଶୁପକ୍ଷୀ ଥିବା ଏହି ଚିଡ଼ିଆଖାନାରେ ଆଗାମୀ ଦିନରେ ଅଧିକ ପକ୍ଷୀଙ୍କ ପାଇଁ ଖୁଆଡ଼ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ପ୍ରାଣୀ ଉଦ୍ୟାନ ହେଉଛି ପରିବେଶ ଶିକ୍ଷାରେ ଏକ ମୁକ୍ତ ବିଦ୍ୟାଳୟ। ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ଏନ୍କ୍ଲୋଜର ମାଧ୍ୟମରେ ପ୍ରାଣୀ ଜଗତ ବିଷୟରେ ଅଧିକ ଜାଣିପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଚିଡ଼ିଆଖାନାର ଉନ୍ନତିକରଣ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ଗତିଶୀଳ ହେବ ଏବଂ ନିଯୁକ୍ତି କ୍ଷେତ୍ର ଓ ଅର୍ଥନୀତି ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ, ନୂତନ ଶ୍ରମ ସଂସ୍କାର ଦେଶର ଶ୍ରମ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଲୋକଙ୍କର ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ କହିଲେ, ସରକାରୀ ପଦକ୍ଷେପର ସୁଫଳ ତୃଣମୂଳରେ ପହଞ୍ଚାଇବା ପାଇଁ ଜିଲ୍ଲାସ୍ତରରେ ହେଉଛି ଶୁଣାଣି। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଧାନ ସଂଗ୍ରହ ପ୍ରକ୍ରିୟା ଏବଂ ସମ୍ବଲପୁରରେ ଉଦ୍ଯାପିତ ହେଲା ସାଂସଦ ଖେଳ ମହୋତ୍ସବ।
you